ଓମ୍ ଶାନ୍ତି। 13/6/2026 ଆଜିର ସାକାର ମହାବାକ୍ୟ ବାବା କହିଛନ୍ତି, ମିଠେ ବଚେ, ବାବା ଆସିଛନ୍ତି ସାରା ଦୁନିଆରୁ ବିକାରର ଅଗ୍ନି ଲିଭାଇ ସମସ୍ତଙ୍କୁ ଶୀତଳ କରିବା ପାଇଁ। ଜ୍ଞାନରୂପକ ବର୍ଷା ହିଁ ଶୀତଳ କରିଦେଇଥାଏ। ପ୍ରଶ୍ନ ହେଉଛି, କେଉଁ ପ୍ରକାରର ଅଗ୍ନି ସାରା ଦୁନିଆକୁ ଜଳାଉଛି? ଉତ୍ତର ହେଉଛି, କାମ ବିକାରର ଅଗ୍ନି ସାରା ଦୁନିଆକୁ ଜଳାଉଛି। ସମସ୍ତେ କାମରୂପକ ଅଗ୍ନିରେ ଜଳି କଳା ହୋଇଯାଇଛନ୍ତି। ବାବା ଜ୍ଞାନ ବର୍ଷା କରି ସମସ୍ତଙ୍କୁ ଶୀତଳ କରୁଛନ୍ତି। ଯେପରି ବର୍ଷା ହେବା ଦ୍ୱାରା ଧରିତ୍ରୀ ଶୀତଳ ହୋଇଯାଇଥାଏ, ସେହିପରି ଜ୍ଞାନ ବର୍ଷା ହେବା ଦ୍ୱାରା 21 ଜନ୍ମ ପାଇଁ ତୁମେ ଶୀତଳ ହୋଇଯାଉଛ। କୌଣସି ପ୍ରକାରର ବିକାର ରୂପୀ ଅଗ୍ନି ରହୁନାହିଁ। ତତ୍ତ୍ୱ ମଧ୍ୟ ସତ୍ୱପ୍ରଧାନ ହୋଇଯାଉଛି, ଆଉ କେହି ବି ଅଗ୍ନିରେ ଜଳିବେ ନାହିଁ। ଓମ୍ ଶାନ୍ତି। ଆତ୍ମିକ ସନ୍ତାନମାନେ କାହାର ସ୍ମୃତିରେ ବସିଛନ୍ତି? ନିଶ୍ଚିତ ଭାବେ ନିଜର ଆତ୍ମିକ ପିତାଙ୍କ ସ୍ମୃତିରେ ବସିଛନ୍ତି। ଆତ୍ମା ନିଜର ପରମପିତା ପରମାତ୍ମାଙ୍କର ସ୍ମୃତିରେ ବସିଛି, ଯେ ଆମକୁ ଆତ୍ମିକ ପିତା ଆସି ସତେଜ କରି ଶୀତଳ କରାଇବେ। କାହିଁକି ନା କାମଚିତାରେ ବସି ଭାରତର ଏହିଭଳି ଜଳି ଯାଉଛି ଗୀତ ମଧ୍ୟ ଗାଉଛନ୍ତି, ଯେ ଅଗ୍ନିକୁ ଲିଭାଓ। କେଉଁ ଅଗ୍ନିକୁ? କାମାଗ୍ନିକୁ। ଅଗ୍ନିର ତାପ ଅଧିକ ହୋଇଗଲେ ମନୁଷ୍ୟ ମରିଯାଇଥାନ୍ତି। ଏହି କାମାଗ୍ନି ଦ୍ୱାରା ଭାରତ ଏକଦମ ଯେପରି ଜଳି ମରିଯାଇଛି, ସେଥିପାଇଁ ତ ଆତ୍ମାମାନେ ବାବାଙ୍କୁ ଡାକୁଛନ୍ତି କି ଆସି ଶୀତଳ କରାଓ। ବର୍ଷା ହେବା ଦ୍ୱାରା ଶୀତଳତା ଆସିଥାଏ, ଧରିତ୍ରୀ ଶୀତଳ ହୋଇଯାଇଥାଏ। ଏହା ତ ହେଉଛନ୍ତି ଜ୍ଞାନର ବର୍ଷା। ବାବା ଥରେ ମାତ୍ର ଆସି ଏତେ ଶୀତଳ କରାଉଛନ୍ତି, ଏତେ ସମ୍ପତ୍ତି ଦେଇ ଦେଉଛନ୍ତି ଯେ ସତ୍ୟଯୁଗରେ କୌଣସି ପ୍ରକାରର ବସ୍ତୁର ଉତ୍କଣ୍ଠା ରହୁନାହିଁ। ତୁମେ ଅଧାକଳ୍ପ ଉତ୍କଣ୍ଠାରେ ରହିଆସିଛ ଯେ ବାବା ଆସି ଶୀତଳ କରାନ୍ତୁ। ତେଣୁ ପତିତ ପାବନ ବାବା ଆସି ଆମକୁ ଶୀତଳ କରାଉଛନ୍ତି। ଏହି ଜ୍ଞାନ ବର୍ଷା ଦ୍ୱାରା ଭାରତ ଅଥବା ସାରା ଦୁନିଆ ଶୀତଳ ହୋଇଯାଉଛି। ତୁମେ ସ୍ୱର୍ଗର ମାଲିକ ହୋଇଯାଉଛ। ମନୁଷ୍ୟ ମରିଗଲେ କହିଥାନ୍ତି, ସ୍ୱର୍ଗବାସୀ ହେଲା। ସେମାନେ ତ କେବଳ ଏହି କଥା କହି ମୁଖ ମିଠା କରୁଛନ୍ତି। ତୁମେ ଜାଣିଛ ଯେ ଏବେ ସ୍ୱର୍ଗର ସ୍ଥାପନା ହେଉଛି। ବାବା ଆସି ଏହି ଜ୍ଞାନର ବର୍ଷା କରୁଛନ୍ତି। ଏହି ଶୀତଳତାର ପ୍ରଭାବ 21 ଜନ୍ମ ପର୍ଯ୍ୟନ୍ତ ରହିଥାଏ। ସେଠାରେ ନା ବର୍ଷା ନା କୌଣସି ପ୍ରକାରର ବସ୍ତୁର ଇଚ୍ଛା ରହିଥାଏ। ସର୍ବଦା ବସନ୍ତ ଋତୁ ହିଁ ହୋଇଥାଏ। ସେଠାରେ କୌଣସି ବି ପ୍ରକାରର ଦୁଃଖ ରହିନଥାଏ। ସୂର୍ଯ୍ୟ ମଧ୍ୟ ସତ୍ୱପ୍ରଧାନ ଅବସ୍ଥାରେ ଥାଏ। ସେ ମଧ୍ୟ କେବେ ନିଜର ଉତ୍ତାପ ଦେଖାଇନଥାଏ। ତୁମେ ସାରା ବିଶ୍ୱର ମାଲିକ ହୋଇଯାଇଥାଓ। ଏବେ ତ ତୁମେ ଗୋଲାମ ଅଟ ନା? ଗାଉଛନ୍ତି, ମୁଁ ଗୋଲାମ ତୁମର, ବାବାଙ୍କୁ ମନେ ପକାଉଛନ୍ତି। ଏବେ ବାବା କହୁଛନ୍ତି, ତୁମର ସେବାରେ ମୁଁ ଆସି ତୁମର ଗୋଲାମ ହୋଇଛି, ତୁମର ସନ୍ତାନମାନଙ୍କର ସେବା କରୁଛି। ଅନ୍ୟର ପତିତ ଦେଶ ପତିତ ଶରୀରରେ ମୁଁ ଆସୁଛି। ଏହି ପତିତ ଦୁନିଆରେ ଜଣେ ହେଲେ ବି ପବିତ୍ର ହୋଇପାରିବେ ନାହିଁ। ସତ୍ୟଯୁଗକୁ ପବିତ୍ର, କଳିଯୁଗକୁ ପତିତ କୁହାଯାଉଛି। କାହିଁକି ନା ସମସ୍ତେ ବିକାରୀ ଅଟନ୍ତି। ଭାରତବାସୀ ହିଁ ଏହି ଜ୍ଞାନକୁ ବୁଝିବେ। ଯେଉଁମାନେ 84 ଜନ୍ମ ନେଇଛନ୍ତି ସେହିମାନେ ଏହି ଜ୍ଞାନକୁ ଶୁଣିବେ, ଅଥବା ଯେଉଁମାନେ ସତ୍ୟଯୁଗ ତ୍ରେତାଯୁଗ ଯିବେ ସେମାନେ ଆସି ବ୍ରାହ୍ମଣ ହେବେ। ନିଜ ନିଜର ପୁରୁଷାର୍ଥର କ୍ରମ ଅନୁସାରେ ବାବା ବୁଝାଉଛନ୍ତି, ଏବେ ତୁମେମାନେ ବ୍ରାହ୍ମଣ ବର୍ଣ୍ଣରେ ଅଛ, ପୁଣି ଦେବତା ବର୍ଣ୍ଣକୁ ଯିବ। ବ୍ରାହ୍ମଣ ବର୍ଣ୍ଣ ଅର୍ଥାତ୍ ବ୍ରାହ୍ମଣ ଧର୍ମ ସ୍ଥାପନ କରିବାକୁ ବାବା ଆସିଛନ୍ତି। ବ୍ରହ୍ମା ବ୍ରାହ୍ମଣ ଧର୍ମ ସ୍ଥାପନ କରୁଛନ୍ତି। ଏପରି କୁହାଯିବ ନାହିଁ ଯେ ପରମପିତା ପରମାତ୍ମା ଆସି ଶୂଦ୍ରଙ୍କୁ ବ୍ରାହ୍ମଣ କରୁଛନ୍ତି। ଏହିପରି ତୁମର ବାଜୁଲି ଅର୍ଥାତ୍ ଦୋଳି ଖେଳ ଚାଲିଥାଏ। ଏହା ତ ବହୁତ ସହଜ। ତୁମେ ଜାଣିଛ ଯେ ଏହି ଚକ୍ର କିପରି ଘୁରୁଛି। ବିରାଟ ରୂପରେ ବ୍ରାହ୍ମଣଙ୍କର ଏବଂ ଶିବ ବାବାଙ୍କୁ ଭୁଲି ଯାଇଛନ୍ତି। କହୁଛନ୍ତି ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ପୁଣି ଶୂଦ୍ରରୁ ଦେବତା, ପୁଣି ବ୍ରାହ୍ମଣ କୁଆଡେ ଗଲେ? ବ୍ରାହ୍ମଣମାନେ ଗାନ ମଧ୍ୟ କରିଥାନ୍ତି, ବ୍ରାହ୍ମଣ ଦେବତାଏ ନମଃ। ଏବେ ପ୍ରଜାପିତା ବ୍ରହ୍ମାଙ୍କର ବଂଶାବଳୀ କୁଆଡେ ଗଲେ? ପ୍ରଜାପିତା ବ୍ରହ୍ମାଙ୍କର ନାମ କେତେ ବିଖ୍ୟାତ, ଚିତ୍ରରେ ମଧ୍ୟ କେତେ ବଡ଼ ଭୁଲ କରିଦେଇଛନ୍ତି। ପ୍ରଜାପିତା ବ୍ରହ୍ମାଙ୍କ ସନ୍ତାନମାନଙ୍କର କୌଣସି ଚିହ୍ନ ବର୍ଣ୍ଣ ନାହିଁ। ସ୍କୁଲରେ ଶିକ୍ଷକ ପାଠ ପଢ଼ାଇଥାନ୍ତି, ଏହା ମଧ୍ୟ ରୋଜଗାରର ଉତ୍ସ ଅଟେ। ଉଦ୍ଦେଶ୍ୟ ତ ନିଶ୍ଚିତ ହେବା ଦରକାର। ତୁମେ ସନ୍ତାନମାନେ ଜାଣିଛ ଯେ ଏହି ପାଠପଢ଼ା ଦ୍ୱାରା ହିଁ ପଦ ମିଳୁଛି। ପତିତ ଦୁନିଆରେ ଭଗବାନ ଆସି ପତିତମାନଙ୍କୁ ପଢ଼ାଉଛନ୍ତି। ବାବା କହୁଛନ୍ତି, ମୁଁ ତୁମ ସନ୍ତାନମାନଙ୍କୁ ପାଠ ପଢ଼ାଇ ପବିତ୍ର କରାଉଛି। ଏହି ପାଠପଢ଼ା ଦ୍ୱାରା ଦେଖ କେତେ ଶ୍ରେଷ୍ଠ ରୋଜଗାର ହେଉଛି। ଅଧାକଳ୍ପ ପାଇଁ ତୁମେ ନିଜର ଭାଗ୍ୟ ଗଢୁଛ। ଭାରତରେ 21 ପିଢ଼ିର ଗାୟନ ରହିଛି। ଏବେ ତୁମେ ବେହଦ୍ର ବାବାଙ୍କ ଠାରୁ ଏକୋଇଶ ପିଢ଼ି ବେହଦ୍ର ସମ୍ପତ୍ତି ପାଉଛ। ଲୌକିକ ପିତାଙ୍କ ଠାରୁ ଅଳ୍ପ କାଳ ପାଇଁ କ୍ଷଣଭଙ୍ଗୁର ସମ୍ପତ୍ତି ମିଳୁଛି, ଏହି ବାବାଙ୍କ ଠାରୁ ତୁମେ ଏଭଳି ସମ୍ପତ୍ତି ପାଉଛ। ପିଢ଼ି ପରେ ପିଢ଼ି ତୁମର କୌଣସି ଦୁଃଖ ରହିବ ନାହିଁ। ଏହି ଭାରତରେ ହିଁ ବେହଦ୍ର ସୁଖ ଥିଲା। ଏହି ଜ୍ଞାନ ଆଉ କାହାରି ବୁଦ୍ଧିରେ ନାହିଁ। ଏହି ଜ୍ଞାନ ବାବା ଜାଣିଛନ୍ତି ଏବଂ ଯାହାକୁ ଦେଉଛନ୍ତି ସେମାନେ ଜାଣିଛନ୍ତି, ଆଉ କେହି ହେଲେ ଜାଣିନାହାନ୍ତି। ଗ୍ରନ୍ଥରେ ମଧ୍ୟ କୌଣସି ମହିମାର ଗାୟନ ହୋଇଛି, ଏକ ଓଙ୍କାର ନିରାକାର ନିରଙ୍କାର, ଏହାର ଅର୍ଥ ମଧ୍ୟ ତୁମେ ଏବେ ଜାଣୁଛ। ସେମାନେ ତ କେବଳ ନିରଙ୍କାରୀ ବୋଲି ଗାୟନ କରୁଛନ୍ତି, ଏତେ ବଡ଼ କ୍ଷମତାର ଅଧିକାରୀ ହୋଇ ମଧ୍ୟ ତାଙ୍କର କୌଣସି ଅହଙ୍କାର ନାହିଁ। ଏଠାରେ ତ ବ୍ୟକ୍ତି ସାମାନ୍ୟତମ କ୍ଷମତା ସମ୍ପନ୍ନ ହୋଇଥିଲେ ବି ତାଙ୍କର କେତେ ନିଶା ରହିଥାଏ, ତାହା ହେଉଛି କ୍ଷଣ ଭଙ୍ଗୁର ପଦବୀର ନିଶା, କି ମୁଁ ଅମୁକ ଅଟେ। ଏବେ ତୁମର ଏହି ଆତ୍ମିକ ପାଠପଢ଼ାର ନିଶା ରହିଛି, ତୁମର ଆତ୍ମା ଏବେ ଜାଣିଛି ଯେ ଆତ୍ମ ଅଭିମାନୀ ହେବାକୁ ପଡ଼ିବ, ତେବେ ହିଁ ବାବାଙ୍କୁ ସ୍ମରଣ କରିପାରିବ। ବାବାଙ୍କ ସହିତ ଯୋଗଯୁକ୍ତ ନ ହେବା ଦ୍ୱାରା ମାୟାର ଗୁଳି ଲାଗିଥାଏ, ସେଥିପାଇଁ ଝାଉଁଳି ପଡ଼ିଥାନ୍ତି। ବାବାଙ୍କୁ ସ୍ମରଣ କରିଚାଲ, ତେବେ ଖୁସିର ନିଶା ଚଢ଼ି ରହିବ। କେହି କେହି ବଡ଼ ପରୀକ୍ଷାରେ ପାସ୍ ହେଲେ ଖୁସି ହୋଇଥାନ୍ତି, ଭାବିଥାନ୍ତି ଯେ ବାସ୍, ଏହାପରେ ଆଉ କୌଣସି ପାଠପଢ଼ା ନାହିଁ। ତୁମେ ମଧ୍ୟ ଜାଣିଛ ଯେ ଆମର ଏହି ପାଠପଢ଼ା ଠାରୁ ଆଉ କୌଣସି ଶ୍ରେଷ୍ଠ ପାଠ ନାହିଁ। ଲକ୍ଷ୍ମୀନାରାୟଣ ଅତୀତରେ ନିଶ୍ଚିତ ଏହି ପାଠ ପଢ଼ିଥିଲେ, ରାଜଯୋଗ ଶିଖିଥିଲେ, ତେଣୁ ମହାରାଜା ମହାରାଣୀ ହୋଇଛନ୍ତି। ରାଜଯୋଗ ତ ପ୍ରସିଦ୍ଧ ଅଟେ, ସ୍ୱର୍ଗବାସୀ ହେବା ପାଇଁ ପରମପିତା ପରମାତ୍ମା ଆସି ରାଜଯୋଗ ଶିଖାଉଛନ୍ତି, କହୁଛନ୍ତି ମଧ୍ୟ ତୁମେ ଅତୀତରେ ଏହିଭଳି କର୍ମ କରିଥିଲ, ସେଥିପାଇଁ ଏପରି ହୋଇଛ। ତୁମେ ଜାଣିଛ ଏହି ଜନ୍ମରେ ଆମେ ଏଭଳି କର୍ମ ଶିଖୁଛୁ ଯାହାଦ୍ୱାରା ଭବିଷ୍ୟତ ଏକୋଇଶ ଜନ୍ମ ପାଇଁ ରାଜତ୍ୱ କରିବୁ ଅଥବା ସ୍ୱର୍ଗରେ ବିରାଜମାନ ହେବୁ। ଯେପରି ରାଜାରାଣୀ ସେହିପରି ପ୍ରଜା ମଧ୍ୟ ହେବେ ନା, ରାଜଧାନୀ ସ୍ଥାପନା ହେଉଛି ନା, ବାବା ଆସିଛନ୍ତି ରାଜଧାନୀ ସ୍ଥାପନ କରିବା ପାଇଁ, ପୁଣି ତୁମେ ଯାଇ ଏକୋଇଶ ଜନ୍ମ ପାଳନ କରିବ। ତୁମେ ତେଷଠି ଜନ୍ମ ତ ଦୁଃଖ ଭୋଗ ତ କରିଛ, ସେ ସବୁ ସମାପ୍ତ ହୋଇଯିବ। ଭାରତକୁ ହିଁ ସ୍ୱର୍ଗ କୁହାଯାଇଥାଏ, ଏବେ ତ ନରକ ହୋଇଯାଇଛି। ସୃଷ୍ଟି କେତେ ବଦଳି ଯାଇଛି, ସେହି ରାଜତ୍ୱ କେଉଁଆଡ଼େ ଚାଲିଗଲା। ରାବଣ ରାଜ୍ୟ ଆରମ୍ଭ ହେବା ଦ୍ୱାରା ତୁମେ ପୁଣି ପତିତ ହୋଇଯାଉଛ। ବାବା କହୁଛନ୍ତି ତୁମେ ନିଜର ଚୌରାଶୀ ଜନ୍ମର ଚକ୍ରକୁ ଜାଣିନାହଁ। ଏବେ ତୁମେ ସନ୍ତାନମାନଙ୍କୁ ବାରମ୍ବାର ବୁଝାଯାଉଛି ତୁମେ ଚୌରାଶୀ ଜନ୍ମର ଚକ୍ର ପୂରା କରିଛ, ବର୍ତ୍ତମାନ ଏହା ତୁମର ଅନ୍ତିମ ଜନ୍ମ, ଏବେ ପୁଣି ଥରେ ତୁମକୁ ନିଜର ସମ୍ପତ୍ତି ନେବାକୁ ହେବ। ତୁମେ ଅଧିକ ସମୟ ମୁକ୍ତିଧାମରେ ରହିପାରିବ ନାହିଁ। ତୁମର ଅଭିନୟ ଅଲରାଉଣ୍ଡ ଅଟେ। ଏଭଳି ଅନେକ ଅଛନ୍ତି ଯେଉଁମାନେ କି ସତ୍ୟଯୁଗରୁ ନେଇ ଦ୍ୱାପର କଳିଯୁଗ ପର୍ଯ୍ୟନ୍ତ ମଧ୍ୟ ମୁକ୍ତିଧାମରେ ରହିଥାନ୍ତି। ଏପରି କୁହାଯିବ ନାହିଁ ଯେ ଏଠାକୁ ଆସିବା ଅପେକ୍ଷା ମୁକ୍ତିଧାମରେ ରହିବା ଭଲ। ତାହା ତ ଯେପରି ମଶା ସଦୃଶ ଜୀବନ ହୋଇଗଲା, ଆସିଲା ଏବଂ ଗଲା। ମନୁଷ୍ୟମାନଙ୍କର ମହିମା ଗାନ କରାଯାଇଥାଏ, ଏହି ମନ୍ଦିର ସବୁ କାହାର ଅଟେ? ଯେଉଁମାନେ ଆରମ୍ଭରୁ ଅଭିନୟ କରି ଆସିଛନ୍ତି ତାଙ୍କର ହିଁ ସ୍ମାରକୀ ତିଆରି ହୋଇ ଆସୁଛି, ଯେଉଁମାନେ ପଛରେ ଆସୁଛନ୍ତି ତାଙ୍କର ସ୍ମାରକୀ ଅଛି କି? କିଛି ବି ନାହିଁ। ତୁମର କେତେ ବଡ଼ ବଡ଼ ସ୍ମାରକୀ ରହିଛି, ତୁମେ ସବୁଠାରୁ ଅଧିକ ସମୟ ଅଭିନୟ କରୁଛ। ତୁମେ ନିଜର ପ୍ରାରବ୍ଧ ପୂରା କରି ଯେବେ ଭକ୍ତି ମାର୍ଗକୁ ଆସୁଛ, ଏବେ ପୁଣି ତୁମର ସ୍ମାରକୀ ତଥା ଶିବ ବାବାଙ୍କର ମନ୍ଦିର ତିଆରି ଆରମ୍ଭ ହେଉଛି। ଏହାପରେ ଅନ୍ୟ ସବୁ ଧର୍ମ ଆସିଥାନ୍ତି, ସେମାନଙ୍କର ଧର୍ମର ସ୍ଥାପନା ହେଉଛି। ତୁମେ ନିଜର ଇତିହାସ ଭୂଗୋଳକୁ ମଧ୍ୟ ଜାଣିଛ ଏବଂ ସବୁ ଧର୍ମାବଲମ୍ବୀମାନଙ୍କର ମଧ୍ୟ ଜାଣିଛ। ଏହା ଚୌରାଶୀ ଜନ୍ମର ସିଢ଼ି ଅଟେ। ପ୍ରଥମେ ଆମେ ସ୍ୱର୍ଗକୁ ଯାଉଛୁ, ପୁଣି ତଳକୁ କିପରି ଓହ୍ଲାଉଛୁ, ଏକଥା ତୁମ ବୁଦ୍ଧିରେ ଅଛି। ପ୍ରତ୍ୟେକ ଜନ୍ମରେ ଭିନ୍ନ ଭିନ୍ନ ନାମ ରୂପଧାରୀ ମିତ୍ର ସମ୍ବନ୍ଧୀ ଆଦି ମିଳିଥାନ୍ତି। ଡ୍ରାମାରେ ତୁମର ଏହି ସବୁ ଅଭିନୟ ପୂର୍ବରୁ ହିଁ ନିର୍ଦ୍ଧାରିତ ହୋଇ ରହିଛି। ଏହା ବେହଦ୍ର ଡ୍ରାମା ଅଟେ, ଯାହାର କି କଳ୍ପ ପୂର୍ବ ପରି ପୁନରାବୃତ୍ତି ହେଉଛି। ତୁମେ ଜାଣିଛ ଯେ ଆମେ ଦେବୀ ଦେବତା ଥିଲୁ, ଯେଉଁମାନେ କି ବର୍ତ୍ତମାନ ଚୌରାଶୀ ଜନ୍ମ ନେଇ ଶୂଦ୍ର ହୋଇଛୁ, ପୁଣି ଥରେ ଆମେ ଦେବୀ ଦେବତା ହେବୁ। ମନୁଷ୍ୟମାନେ ତ କହିଦେଉଛନ୍ତି ଆତ୍ମା ହିଁ ପରମାତ୍ମା, ବାସ୍ତବରେ ଏହା ହିଁ ହମ୍ ସୋର ଅର୍ଥ ଅଟେ। ସେମାନେ ପୁଣି କହିଦେଉଛନ୍ତି ଯେ ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା। ରାତି ଦିନର ଫରକ ରହିଛି ନା, ତୁମେ ଏବେ ଏସବୁ କଥା ଜାଣିଛ। ତୁମେ ଏବେ ପାଣ୍ଡବ ହୋଇଛ, କୌରବ ପାଣ୍ଡବ ଭାଇ ଭାଇ ଥିଲେ ନା, ଏବେ ବାବା ମିଳିଛନ୍ତି, ତେଣୁ ତୁମେ କୌରବରୁ ପାଣ୍ଡବ ହୋଇଛ। ବାବା ତୁମକୁ ଦୁଃଖରୁ ମୁକ୍ତ କରି ମାର୍ଗଦର୍ଶକ ସାଜି ଘରକୁ ନେଇଯାଉଛନ୍ତି। ଘର ବିଷୟରେ ତ କାହାକୁ ଜଣା ନାହିଁ, ସେମାନେ କହୁଛନ୍ତି ଆତ୍ମା ବ୍ରହ୍ମରେ ଲୀନ ହୋଇଯିବ, ତେବେ ତାହା କ'ଣ ଘର ହେଲା? ଘରେ ତ ସମସ୍ତେ ରହିଥାନ୍ତି, ତାକୁ ନିରାକାରୀ ଦୁନିଆ କୁହାଯାଉଛି। ଏବେ ତୁମେ ସନ୍ତାନମାନେ ଜାଣୁଛ, ଆମେ ନିରାକାରୀ ଆତ୍ମା ନିରାକାରୀ ଦୁନିଆରେ ବିନ୍ଦୁ ଭଳି ନିବାସ କରିଥାଉ। ସେଠାରେ ମଧ୍ୟ ନିରାକାରୀ ବୃକ୍ଷ ରହିଛି। ଏହିପରି ହିଁ ଡ୍ରାମା ରଚନା ହୋଇଛି। ବୀଜ ଏବଂ ବୃକ୍ଷକୁ ଜାଣିବାକୁ ହେବ। ଏହାର ନାମ ହିଁ ହେଉଛି ଭିନ୍ନ ଭିନ୍ନ ପ୍ରକାର ଧର୍ମର ବୃକ୍ଷ। ଏହା ମନୁଷ୍ୟ ସୃଷ୍ଟି ଅଟେ। ଏହାର ବୀଜ ରୂପ ବାବା ଅଟନ୍ତି। କେତେ ବିଭିନ୍ନତା ରହିଛି, ପ୍ରତ୍ୟେକ ଧର୍ମାବଲମ୍ବୀଙ୍କର ବିଶେଷତା ଅଲଗା। ପୁଣି ଏଠାରେ ମଧ୍ୟ ଜଣଙ୍କର ଚେହେରା ଅନ୍ୟ ଜଣଙ୍କ ସହିତ ମିଶି ନଥାଏ। ଏହିପରି ହିଁ ଡ୍ରାମା ତିଆରି ହୋଇଛି। ଏ କଥା ବାବା ହିଁ ବୁଝାଉଛନ୍ତି ଯେ ଏହି କଳ୍ପ ବୃକ୍ଷର ଆୟୁଷ 5000 ବର୍ଷ। ମନୁଷ୍ୟମାନେ ଅଭିନେତା ଅଟନ୍ତି, ଏଠାକୁ ଅଭିନୟ କରିବାକୁ ଆସୁଛନ୍ତି। ଏହା ଏକ ରଙ୍ଗମଞ୍ଚ, ଆଲୋକ ଦେବା ପାଇଁ ଏଠାରେ ସୂର୍ଯ୍ୟଚନ୍ଦ୍ର ଆଦି ରହିଛନ୍ତି। ଇଏ କୌଣସି ଦେବତା ନୁହନ୍ତି, ଏମାନେ ତ ବତୀ ଅଟନ୍ତି, କିନ୍ତୁ ସେବା କରୁଛନ୍ତି, ସେଥିପାଇଁ ଦେବତା ବୋଲି କହିଦେଉଛନ୍ତି। ବାସ୍ତବରେ ଦେବତାମାନେ କୌଣସି ସେବା କରନ୍ତି ନାହିଁ, ସେବା ତ ତୁମେ ସନ୍ତାନମାନେ କରୁଛ। ବାବା ଆଜ୍ଞାକାରୀ ସେବାଧାରୀ ଅଟନ୍ତି। ପିଲାମାନେ ଦୁଃଖୀ ହେଉଥିବାରୁ ବାବାଙ୍କର ଦୟା ଆସୁଛି, ତେଣୁ ବାବା ବୁଝାଇବାକୁ ଆସିଛନ୍ତି। ତୁମ ସନ୍ତାନମାନଙ୍କୁ ପୁଣି ଥରେ ଦେବୀ ଦେବତା ପଦ ପ୍ରାପ୍ତ କରାଇବାକୁ ଆସୁଛି। ପ୍ରତ୍ୟେକ ଜିନିଷର ଆରୋହଣ ଅବହରଣ କଳା ହୋଇଥାଏ। ପୁରୁଣା ଦୁନିଆକୁ ତମ ପ୍ରଧାନ, ନୂଆ ଦୁନିଆକୁ ସତ ପ୍ରଧାନ କୁହାଯାଇଥାଏ। ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା ହୋଇଥାଏ। ଆତ୍ମା କହୁଛି ଏହି ଶରୀର ତ ତମ ପ୍ରଧାନ ପତିତ ହୋଇଯାଇଛି। ସତ୍ୟଯୁଗରେ ଏହି ଆତ୍ମା ଓ ଶରୀର ଉଭୟ ସତ ପ୍ରଧାନ ଥିଲା। ସେଠାରେ ଏତେ ପରିଶ୍ରମ କରିବାକୁ ପଡୁନଥିଲା। ଆତ୍ମାକୁ ଏବେ ଜ୍ଞାନ ମିଳିଛି। ସ୍ମୃତି ଆସିଛି ଯେ ଆମେ 84 ଜନ୍ମ ନେଉଛୁ। ଏହି ରହସ୍ୟ ବେହଦର ବାବା ବୁଝାଉଛନ୍ତି। ଦୁଃଖରେ ବାବାଙ୍କୁ ହିଁ ସ୍ମରଣ କରିଥାନ୍ତି। ଦୟାକର ହେ ଦୁଃଖହର୍ତ୍ତା ସୁଖକର୍ତ୍ତା, ଭାରତ ହିଁ ସବୁଠାରୁ ସୁଖୀ ଥିଲା ନା? ଅନ୍ୟ କୌଣସି ଦେଶ ଭାରତ ପରି ପବିତ୍ର ହୋଇପାରିବ ନାହିଁ। ଏବେ ବାବା ତୁମମାନଙ୍କର ଝୁଲା ଅବିନାଶୀ ଜ୍ଞାନରତ୍ନରେ ଭରପୁର କରୁଛନ୍ତି। ଏଭଳି ବାବାଙ୍କୁ କେବେ ଦେଖିଛ? କହୁଛନ୍ତି ପିଲାମାନେ, ମୁଁ ତୁମ ପାଇଁ ବୈକୁଣ୍ଠ ଉପହାର ସ୍ୱରୂପରେ ଆଣିଛି। ତୁମେମାନେ ସ୍ୱର୍ଗବାସୀ ଥିଲ, ଏବେ ପତିତ ନର୍କବାସୀ ହୋଇଯାଇଛ। ଯେଉଁମାନେ ବିକାରଗ୍ରସ୍ତ ହୋଇନଥାନ୍ତି ସେହିମାନଙ୍କୁ ପବିତ୍ର କୁହାଯାଇଥାଏ। ସତ୍ୟଯୁଗରେ ସମ୍ପୂର୍ଣ୍ଣ ନିର୍ବିକାରୀ ହେବେ, ଏହି ସମୟରେ ସମ୍ପୂର୍ଣ୍ଣ ବିକାରୀ ହୋଇଯାଇଛନ୍ତି। ବାବା କହୁଛନ୍ତି ତୁମେ ମଧ୍ୟ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲ, ଏବେ ସମ୍ପୂର୍ଣ୍ଣ ବିକାରୀ ହୋଇଯାଇଛ। ପୁଣି ବାବାଙ୍କୁ ସ୍ମରଣ କରି ସମ୍ପୂର୍ଣ୍ଣ ନିର୍ବିକାରୀ ଦେବତା ପଦ ପାଇବାକୁ ହେବ। ଅକ୍ଷର ଦେଖ କେତେ ସୁନ୍ଦର ମନମନା ଭବ, ମୁଁ ବାବା ମୋତେ ସ୍ମରଣ କର, ତେବେ ତୁମେ ତମ ପ୍ରଧାନରୁ ସତ ପ୍ରଧାନ ହୋଇଯିବ। ମୁଁ ସର୍ବଶକ୍ତିମାନ ଅଟେ ନା, ମୋତେ ସ୍ମରଣ କର। ବାବାଙ୍କର ସ୍ମୃତିକୁ ହିଁ ଯୋଗର ଅଗ୍ନି କୁହାଯାଉଛି, ଯାହାଦ୍ୱାରା ତୁମର ପାପ ଦଗ୍ଧ ହେବ, ତୁମେ ପବିତ୍ର ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲ ଯେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ପ୍ରଥମ ନମ୍ବର, ଆତ୍ମିକ ପାଠପଢ଼ାର ନିଶାରେ ରହିବାକୁ ହେବ। ବାବାଙ୍କ ସମାନ ନିରଙ୍କାରୀ ହେବାକୁ ପଡ଼ିବ। ପଦପଦବୀ ଆଦି ଅହଙ୍କାର ରଖିବା ଉଚିତ ନୁହେଁ। ଦ୍ୱିତୀୟ ନମ୍ବର, ନିଜର ଝୁଲା ଜ୍ଞାନରତ୍ନ ଦ୍ୱାରା ଭରିବାକୁ ହେବ। ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇ ଦେବତା ପଦ ପାଇବାକୁ ହେବ। କେବେ ବି ଉଦାସ ହେବା ଉଚିତ ନୁହେଁ। ବରଦାନ ହେଲା, ତୁଳ ଏବଂ ସୂକ୍ଷ୍ମ ଦୁଇ ପ୍ରକାରରେ ନିଜକୁ ବ୍ୟସ୍ତ ରଖୁଥିବା ମାୟାଜିତ ବିଜୟୀ ଭବ। ତୁଳ ଏବଂ ସୂକ୍ଷ୍ମ ଦୁଇ ପ୍ରକାରରେ ନିଜକୁ ବ୍ୟସ୍ତ ରଖୁଥିବା ମାୟାଜିତ ବିଜୟୀ ଭବ। ନିଜକୁ ସେବାଧାରୀ ମନେ କରି ନିଜର ରୁଚି ତଥା ଉତ୍ସାହର ସହିତ ଯଦି ସେବାରେ ବ୍ୟସ୍ତ ରହିବ, ତେବେ ମାୟାକୁ ଆସିବା ପାଇଁ ସୁଯୋଗ ମିଳିବ ନାହିଁ। ଯେତେବେଳେ ସଂକଳ୍ପରେ, ବୁଦ୍ଧିରେ ତଥା ସ୍ଥୂଳ କର୍ମରେ ମଧ୍ୟ ଫ୍ରି ଅର୍ଥାତ୍ ଖାଲି ରହୁଛ, ସେତେବେଳେ ମାୟା ସୁଯୋଗ ପାଇଯାଉଛି। କିନ୍ତୁ ସ୍ଥୂଳ ଏବଂ ସୂକ୍ଷ୍ମ ଦୁଇଟି ଯାକରେ ଯଦି ଖୁସି ଖୁସିରେ ସେବାରେ ବ୍ୟସ୍ତ ରହିବ, ତେବେ ଖୁସିରେ ରହିଥିବା କାରଣରୁ ମାୟା ସାମ୍ନା କରିବା ପାଇଁ ସାହସ ମଧ୍ୟ କରିପାରିବ ନାହିଁ। ସେଥିପାଇଁ ନିଜେ ନିଜର ଶିକ୍ଷକ ହୋଇ ବୁଦ୍ଧିକୁ ବ୍ୟସ୍ତ ରଖିବାର ଦୈନିକ କାର୍ଯ୍ୟସୂଚୀ ତିଆରି କର, ଯାହାଦ୍ୱାରା ମାୟାଜିତ ବିଜୟୀ ହୋଇଯିବ। ଆଜିର ସ୍ଲୋଗାନ ହେଲା, ଯଦି ନିଶ୍ଚୟ ଏବଂ ନିଶାର ସହିତ କହିବ ବାବା ମୋ ସାଥିରେ ଅଛନ୍ତି, ତେବେ ମାୟା ନିକଟକୁ ଆସିପାରିବ ନାହିଁ। ଯଦି ନିଶ୍ଚୟ ଏବଂ ନିଶାର ସହିତ କହିବ ବାବା ମୋ ସାଥିରେ ଅଛନ୍ତି, ତେବେ ମାୟା ନିକଟକୁ ଆସିପାରିବ ନାହିଁ। ଅବ୍ୟକ୍ତ ଇଶାରା, ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। सर्वदा हर्षित रहिबा पई निजर स्वभाव को सरल कर एवं सहनशील हो। बाप दादा सब पिलांकर चाली चलन रे एवं चेहरा रे बाणी रे एवं कर्म रे सरलता एवं मधुरता देखिबा को चाहुचंती। जदि सामान्य उत्तेजना बा क्लांत हेबा कारण रु टिके भी बाणी रे मधुरता नथिबो चेहरा रे मधुरता नथिबो बा गंभीर देखा जाउथबो तेबे तुमको गुण संपन्न कहा जीव नाही। तेनु वातावरण जेपरि भी हेइ थाउ किंतु मोर निजस्व गुण गुड़िक सर्वदा परिप्रकाश हेबा दरकार। बापदादा जेउ भली बापदादा अटंती अभिकल सही भली गुण सही भली कर्तव्य सही भली बाणी सही भली संकल्प अनुभव हेबा दरकार समस्तंकु मुखरु बाहरु जे ये तो अभिकल तांको भली लागुछंती। अच्छा ओम शांति।